ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ପାଞ୍ଚଟି ରାଜ୍ୟର ନୂତନ ରାଜ୍ୟପାଳଙ୍କୁ ନିଯୁକ୍ତ କଲେ ରାଷ୍ଟ୍ରପତି। ଦେଶବ୍ୟାପୀ ଆଜି ପାଳନ କରାଯାଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଏକଶତତମ ଜନ୍ମବାର୍ଷିକୀ। ମଧ୍ୟପ୍ରଦେଶର ଖଜୁରାହୋଠାରେ ଆଜି ଦେଶର ପ୍ରଥମ ନଦୀ ଆନ୍ତଃ ସଂଯୋଗୀକରଣ ପ୍ରକଳ୍ପ ସମେତ ଅନ୍ୟାନ୍ୟ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିବସ ଅବସରରେ ଆଜି ବିଶ୍ୱବ୍ୟାପୀ ପାଳନ କରାଯାଉଛି ଖ୍ରୀଷ୍ଟମାସ ପର୍ବ। ଏବଂ ଭାରତ ୱେଷ୍ଟଇଣ୍ଡିଜ୍ ମହିଳା ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ରେ 115 ରନ୍ରେ ବିଜୟୀ ହୋଇ ଭାରତ 2-0 ସିରିଜ୍ ଅଗ୍ରଣୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପାଞ୍ଚଟି ରାଜ୍ୟର ନୂତନ ରାଜ୍ୟପାଳ ନିଯୁକ୍ତ କରିଛନ୍ତି। ମିଜୋରାମର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପତି ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତି ପାଇଛନ୍ତି। ଓଡ଼ିଶାର ବର୍ତ୍ତମାନର ରାଜ୍ୟପାଳ ରଘୁବର ଦାସ ନିଜ ପଦବୀରୁ ଇସ୍ତଫା ଦେବା ପରେ ରାଷ୍ଟ୍ରପତି ଏହି ପଦକ୍ଷେପ ନେଇଛନ୍ତି। ସେହିଭଳି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜେନେରାଲ ବିଜୟ କୁମାର ସିଂହଙ୍କୁ ମିଜୋରାମର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି। ଏହାଛଡ଼ା ବିହାରର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ କେରଳ ରାଜ୍ୟପାଳ ଭାବେ ଏବଂ ପୂର୍ବତନ ସ୍ୱରାଷ୍ଟ୍ର ସଚିବ ଅଜୟ ଭାଲ୍ଲାଙ୍କୁ ମଣିପୁର ରାଜ୍ୟପାଳ ଭାବେ ରାଷ୍ଟ୍ରପତି ନିଯୁକ୍ତ କରିଛନ୍ତି। ସେହିଭଳି ଅରିଫ୍ ମହମ୍ମଦ ଖାନ୍ ବିହାରର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଏକଶତତମ ଜନ୍ମବାର୍ଷିକୀ ଆଜି ଦେଶବ୍ୟାପୀ ପାଳନ କରାଯାଉଛି। ଆଜିର ଦିନଟି ସୁଶାସନ ଦିବସ ରୂପେ ମଧ୍ୟ ପାଳିତ ହେଉଛି। ନୂଆଦିଲ୍ଲୀସ୍ଥିତ ଏହି ମହାନ ନେତାଙ୍କ ସମାଧିସ୍ଥଳ ସଦୈବ ଅଟଳ ନିକଟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପୁଷ୍ପାର୍ଘ୍ୟ ଅର୍ପଣ କରି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଆମ ସମ୍ଭାଦଦାତାଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ 1924 ଆଜିର ଦିନରେ ଏହି ମହାନ ନେତା ଗ୍ୱାଲିୟର୍ଠାରେ ଜନ୍ମଗ୍ରହଣ କରିଥିଲେ। ଅଟଳ ବିହାରୀ ବାଜପେୟୀ ରାଜନୀତିଜ୍ଞ ବ୍ୟତୀତ ଏକାଧାରାରେ ଜଣେ ବିଶିଷ୍ଟ ଲେଖକ, କବି, ସାମାଜିକ କର୍ମୀ ଓ ସାମ୍ବାଦିକ ମଧ୍ୟ ଥିଲେ। ସେ ତିନିଥର ଭାରତର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ତାଙ୍କର ପ୍ରଧାନମନ୍ତ୍ରୀ ସମୟରେ ଦେଶର ଅର୍ଥନୈତିକ ନୀତିକୁ ସଶକ୍ତ କରାଯିବା ସହିତ ମୌଳିକ ଢାଞ୍ଚାଗତ ପ୍ରକଳ୍ପଗୁଡ଼ିକ ସମେତ ଜାତୀୟ ରାଜପଥ ଏବଂ ଗ୍ରାମାଞ୍ଚଳର ସଡ଼କ ପଥର ଅନେକ ବିକାଶ ହୋଇପାରିଥିଲା। ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ଭାରତ ସଫଳତାର ସହ ପୋଖରାନ୍-2 ପରମାଣୁ ପରୀକ୍ଷା କରିବା ପରେ 1998 ଏକ ପରମାଣୁ ଶକ୍ତିସମ୍ପନ୍ନ ଦେଶ ଭାବେ ନିଜକୁ ଗଢ଼ି ତୋଳିଥିଲା। ପ୍ରାୟ 40 ବର୍ଷ ଧରି ସେ ବିଭିନ୍ନ ପଦପଦବୀରେ ରହି ସଂସଦରେ ନିଜ ଦାୟିତ୍ୱ ସଫଳତାର ସହ ତୁଲାଇଛନ୍ତି। ଭାରତର ବୈଦେଶିକ ମନ୍ତ୍ରୀ ଭାବେ ଅଟଳ ବିହାରୀ ବାଜପେୟୀ 1977 ପ୍ରଥମ ଥର ଲାଗି ମିଳିତ ଜାତିସଂଘ ଇତିହାସରେ ହିନ୍ଦୀ ଭାଷାରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ଉତ୍ସର୍ଗୀକୃତ ତଥା ତ୍ୟାଗପୂତ ଜୀବନାଦର୍ଶ ଓ ଦେଶ ସେବା ଲାଗି 2015 ତାଙ୍କୁ ଭାରତର ସର୍ବୋଚ୍ଚ ବେସାମରିକ ପୁରସ୍କାର ଭାରତ ରତ୍ନରେ ସମ୍ମାନିତ କରାଯାଇଥିଲା। ଭାରତୀୟ ଜନତା ପାର୍ଟିର ଏହି ମହାନ ନେତା 2018 ଅଗଷ୍ଟ 16 ଦିନ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଅଟଳ ବିହାରୀ ବାଜପେୟୀଙ୍କ 100ତମ ଜନ୍ମବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମଧ୍ୟପ୍ରଦେଶ ଗସ୍ତ କରି ଖଜୁରାହୋଠାରେ କେତେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ। ଶ୍ରୀ ମୋଦି ଏହି ଅବସରରେ ଦେଶର ପ୍ରଥମ ନଦୀ ଆନ୍ତଃ ସଂଯୋଗୀକରଣ ପ୍ରକଳ୍ପ ଅଧୀନରେ କେନ୍ ଓ ବେଟୁଆ ନଦୀ ସଂଯୋଗ ଲାଗି ଶିଳାନ୍ୟାସ କରିବେ। ଏହି ପ୍ରକଳ୍ପ ମାଧ୍ୟମରେ ମଧ୍ୟପ୍ରଦେଶର ବିଭିନ୍ନ ଜିଲ୍ଲାରେ ଥିବା 8 ଲକ୍ଷ ହେକ୍ଟରରୁ ଉର୍ଦ୍ଧ୍ୱ ପରିମିତ ଚାଷ ଜମିକୁ ଜଳସେଚିତ କରାଯାଇପାରିବ। ଏଥିସହିତ ରାଜ୍ୟର 10 ଜିଲ୍ଲାରେ ପ୍ରାୟ 44 ଲକ୍ଷ ଲୋକଙ୍କୁ ପାନୀୟ ଜଳ ଯୋଗାଣ କରାଯାଇପାରିବ। ଏହାଦ୍ୱାରା ମଧ୍ୟପ୍ରଦେଶର 10 ଜିଲ୍ଲା ଅନ୍ତର୍ଗତ 2000 ଗ୍ରାମର 7 ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀ ପରିବାର ଉପକୃତ ହେବେ। ଏତଦ୍ବ୍ୟତୀତ ଏହି ପ୍ରକଳ୍ପ ମାଧ୍ୟମରେ 103 MW ଜଳବିଦ୍ୟୁତ୍ ଓ 27 MW ସୌରଶକ୍ତି ଉତ୍ପାଦନ ହୋଇପାରିବ ବୋଲି ଜଣାଯାଇଛି। ଏଠାରେ ସୂଚନା ଦିଆଯାଇପାରେ 2021 ମାର୍ଚ୍ଚ 22 ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଉପସ୍ଥିତିରେ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ ମୁଖ୍ୟମନ୍ତ୍ରୀମାନେ ଓ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କ ମଧ୍ୟରେ ଏହି କେନ୍ ବେଟୁଆ ସଂଯୋଗୀକରଣ ଜାତୀୟ ପ୍ରକଳ୍ପ ଲାଗି ତ୍ରିପକ୍ଷୀୟ ରାଜିନାମା ସ୍ୱାକ୍ଷରିତ ହୋଇଥିଲା। ଏଥିଲାଗି 44,605 କୋଟି ଟଙ୍କା ବ୍ୟୟଟକଳ କରାଯାଇଛି। ଏହି ପ୍ରକଳ୍ପର 90% ଅର୍ଥ କେନ୍ଦ୍ର ସରକାର ଏବଂ ବାକି 10% ସମ୍ପୃକ୍ତ ରାଜ୍ୟ ସରକାରମାନେ ବହନ କରିବେ। ଏହି ସମାରୋହରେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଏକଶତତମ ଜନ୍ମବାର୍ଷିକୀ ଅବସରରେ ସ୍ମାରକୀ ଡାକଟିକଟ ଓ ମୁଦ୍ରା ଉନ୍ମୋଚନ କରିବାର କାର୍ଯ୍ୟସୂଚୀ ରହିଛି। ଏତଦ୍ବ୍ୟତୀତ ଶ୍ରୀ ମୋଦି 1153 ଅଟଳ ଗ୍ରାମ ସୁଶାସନ ଅଟ୍ଟାଳିକା ଲାଗି ଶିଳାନ୍ୟାସ କରିବେ। ସୁଶାସନର ସୁଫଳ ପଞ୍ଚାୟତ ସ୍ତରରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି ଅଟ୍ଟାଳିକାଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଆଜିଠାରୁ ଦୁଇଦିନିଆ ତେଲଙ୍ଗାନା ଗସ୍ତରେ ଯିବେ। ଏହି ଗସ୍ତ ଅବସରରେ ଶ୍ରୀ ଧନଖଡ଼ ମେଦାକ ଓ ହାଇଦ୍ରାବାଦ ଗସ୍ତ କରିବେ। ତୁନିକିସ୍ଥିତ ଭାରତୀୟ କୃଷି ଗବେଷଣା ପରିଷଦର କୃଷି ବିଜ୍ଞାନ କେନ୍ଦ୍ରଠାରେ ଅନୁଷ୍ଠିତ ହେବାକୁ ଥିବା ପ୍ରାକୃତିକ ଏବଂ ଜୈବିକ କୃଷକ ସମ୍ମିଳନୀରେ ଉପରାଷ୍ଟ୍ରପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀଠାରେ 10,000+ ନୂତନ ଭାବେ ଗଠନ କରାଯାଇଥିବା ବହୁମୁଖୀ ପ୍ରାଥମିକ କୃଷି ସମବାୟ ସମିତି ଏବଂ ଦୁଗ୍ଧ ମତ୍ସ୍ୟ ସମବାୟ ସମିତିଗୁଡ଼ିକୁ ଲୋକାର୍ପଣ କରିବେ। ଏହି ଅବସରରେ ଶ୍ରୀ ଶାହା ନୂତନ ଭାବେ ଗଠନ କରାଯାଇଥିବା ସମବାୟ ସମିତିଗୁଡ଼ିକୁ ପଞ୍ଜୀକରଣ ପ୍ରମାଣପତ୍ର ଓ ରୂପେ କିଷାନ କ୍ରେଡିଟ୍ କାର୍ଡ଼ ବଣ୍ଟନ କରିବେ। ଗ୍ରାମାଞ୍ଚଳରେ ଆର୍ଥିକ ସମାବେଶୀ ପ୍ରକ୍ରିୟାକୁ ସଶକ୍ତ କରିବା ସହିତ ପଞ୍ଚାୟତଗୁଡ଼ିକୁ ଏଥିରେ ସାମିଲ କରିବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି। ଏହାଦ୍ୱାରା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକରୁ ଗ୍ରାମାଞ୍ଚଳର ଜନସାଧାରଣ ଉପକୃତ ହୋଇପାରିବା ସହିତ ଦେଶର ଆର୍ଥିକ ପ୍ରଗତିରେ ଅଧିକରୁ ଅଧିକ ମାତ୍ରାରେ ଅଂଶଗ୍ରହଣ କରିପାରିବେ। ଯୀଶୁଖ୍ରୀଷ୍ଟଙ୍କର ଜନ୍ମଦିବସ ଅବସରରେ ଆଜି ବିଶ୍ୱବ୍ୟାପୀ ଖ୍ରୀଷ୍ଟମାସ ପର୍ବ ପାଳନ କରାଯାଉଛି। ଦେଶରେ ଖ୍ରୀଷ୍ଟ ସମ୍ପ୍ରଦାୟ ବ୍ୟକ୍ତିମାନେ ନିଜ ଘରକୁ ପାରମ୍ପରିକ ମତେ ଏହି ଅବସରରେ ସଜାଇଛନ୍ତି। ଏହି ଅବସରରେ ବେଥଲେହମ୍ ସ୍ଥିତ ଯୀଶୁଖ୍ରୀଷ୍ଟଙ୍କର ଜନ୍ମସ୍ଥାନରେ ପାରମ୍ପରିକ ମତେ ଖ୍ରୀଷ୍ଟମାସ ପର୍ବ ପାଳନ କରାଯାଇଛି। ତେବେ ଗାଜାରେ ଯୁଦ୍ଧ ସ୍ଥିତି ଲାଗି ରହିଥିବାରୁ ଚଳିତଥର ଏହି ପର୍ବ ସେଠାରେ ଜାକଜକମରେ ପାଳନ କରାଯାଇ ନ ଥିବା ଜଣାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଖ୍ରୀଷ୍ଟମାସ ଅବସରରେ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏ ସମ୍ପର୍କରେ ବାର୍ତ୍ତା ଦେଇ ରାଷ୍ଟ୍ରପତି ଆମ ଦୈନନ୍ଦିନ ଜୀବନରେ ଯୀଶୁଖ୍ରୀଷ୍ଟଙ୍କର ପ୍ରେମ ଓ ସଦ୍ଭାବର ବାର୍ତ୍ତାକୁ ସାମିଲ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏକ ଉତ୍ତମ ବିଶ୍ୱ ଗଠନ ଦିଗରେ ଯୀଶୁଙ୍କର ପ୍ରଦର୍ଶିତ ଭ୍ରାତୃତ୍ୱ ଓ କଲ୍ୟାଣକାରୀ ପଥ ସର୍ବଦା ପ୍ରେରଣା ଯୋଗାଇବ ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି। ସେହିଭଳି ଉପରାଷ୍ଟ୍ରପତି ଶ୍ରୀ ଧନଖଡ଼ ଖ୍ରୀଷ୍ଟମାସ ପର୍ବକୁ ଆଶା କରୁଣା ଓ ଏକତାର ପ୍ରତୀକ ଭାବେ ଦର୍ଶାଇଛନ୍ତି। ଯୀଶୁଖ୍ରୀଷ୍ଟଙ୍କର ଉପଦେଶ ଜନସାଧାରଣଙ୍କ ମଧ୍ୟରେ ଆପୋଷ ସମ୍ମାନ ବିଶ୍ୱାସ ତଥା ସହାନୁଭୂତିକୁ ଅଧିକ ସଶକ୍ତ କରିପାରିବ ବୋଲି ସେ କହିଛନ୍ତି। ଜାମ୍ମୁ କାଶ୍ମୀରର ପୁଞ୍ ଜିଲ୍ଲା ଅନ୍ତର୍ଗତ ଘୋଡ଼ା ପୋଷ୍ଟ ନିକଟରେ ଭାରତୀୟ ସେନାର ଏକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବାରୁ 5 ଜଣ ସୈନିକଙ୍କର ମୃତ୍ୟୁ ହୋଇଛି। ଏହାଛଡ଼ା 5ରୁ ଉର୍ଦ୍ଧ୍ୱ ଆହତ ହୋଇଥିବା ଜଣାଯାଇଛି। ଆମ ଜାମ୍ମୁ ସମ୍ଭାଦଦାତା ଜଣାଇଛନ୍ତି, ସେନାର ସମ୍ପୃକ୍ତ ଗାଡ଼ିଟି ନିୟନ୍ତ୍ରଣ ହରାଇବା ଫଳରେ ନିକଟସ୍ଥ ଏକ ଖାଇ ମଧ୍ୟକୁ ଖସିପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ମାୟା ସାନ୍ଧୁ ଦ୍ୱିତୀୟ ଥର ଲାଗି ମୋଲ୍ଡୋଭାର ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଗତ ନଭେମ୍ବର ମାସରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ସେ ବିଜୟ ଲାଭ କରିଛନ୍ତି। ଶ୍ରୀମତୀ ସାନ୍ଧୁଙ୍କର ଜାତୀୟ ସୁରକ୍ଷା ଓ ଅର୍ଥନୈତିକ ଅଭିବୃଦ୍ଧି ନୀତି ଜନସାଧାରଣଙ୍କ ମଧ୍ୟରେ ବେଶ୍ ଆଦୃତ ହୋଇଥିବା ବେଳେ ଦେଶର ବିକାଶ ଦିଗରେ ପ୍ରତ୍ୟେକ ନାଗରିକଙ୍କର ସକ୍ରିୟ ଅଂଶଗ୍ରହଣ ଉପରେ ସେ ସର୍ବଦା ଗୁରୁତ୍ୱାରୋପ କରିଆସିଛନ୍ତି। କ୍ରିକେଟ୍। ଭାରତ ୱେଷ୍ଟଇଣ୍ଡିଜ୍ ମହିଳା ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ରେ ଘରୋଇ ଦଳ 115 ରନ୍ରେ ବିଜୟୀ ହୋଇଛି। ଗତକାଲି ସନ୍ଧ୍ୟାରେ ଭଦୋଦରାର କୋଟାମ୍ବି ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇ ଭାରତ ନିର୍ଦ୍ଧାରିତ 50 ଓଭର୍ରେ 5 ୱିକେଟ୍ ହରାଇ 358 ରନ୍ କରିଥିଲା। ଦଳ ପକ୍ଷରୁ ହାର୍ଲେନ୍ ଦେୱଲ 103ଟି ବଲ୍ରୁ 115 ରନ୍ କରିଥିବା ବେଳେ ସ୍ମୃତି ମାନ୍ଧାନା, ପ୍ରତିକା ରାୱଲ ଓ ଜେମି ମହା ରୋଡ୍ରିକ୍ସ ପ୍ରତ୍ୟେକ ଅର୍ଦ୍ଧଶତକ ହାସଲ କରିଛନ୍ତି। 368 ରନ୍ ବିଜୟ ଲକ୍ଷ୍ୟର ପିଛା କରି ୱେଷ୍ଟଇଣ୍ଡିଜ୍ ଦଳ 46 ଓଭର୍ ଓ 2ଟି ବଲ୍ରେ 243 ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲେ। ଭାରତ ପକ୍ଷରୁ ପ୍ରିୟା ମିଶ୍ର 3ଟି ୱିକେଟ୍ ନେଇଥିବା ବେଳେ ଦୀପ୍ତି ଶର୍ମା, ପ୍ରତିକା ରାୱଲ ଓ ତିତା ସାଧୁ 2ଟି ଲେଖାଏଁ ୱିକେଟ୍ ନେଇଛନ୍ତି। ହାର୍ଲିନ୍ ଦେଓଲ୍ଙ୍କୁ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଛି। ଏହି ସିରିଜ୍ର ପ୍ରଥମ ମ୍ୟାଚ୍ରେ ମଧ୍ୟ ଭାରତ ୱେଷ୍ଟଇଣ୍ଡିଜ୍କୁ 211 ରନ୍ରେ ପରାସ୍ତ କରି 2-0ରେ ଏହି ସିରିଜ୍ ଆଗୁଆ ରହିଛି। ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଆସନ୍ତା ଶୁକ୍ରବାର ଭଦୋଦରାରେ ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। 5ଟି ରାଜ୍ୟର ନୂତନ ରାଜ୍ୟପାଳଙ୍କୁ ନିଯୁକ୍ତ କଲେ ରାଷ୍ଟ୍ରପତି। ଦେଶବ୍ୟାପୀ ଆଜି ପାଳନ କରାଯାଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଏକଶତତମ ଜନ୍ମବାର୍ଷିକୀ ଏବଂ ମଧ୍ୟପ୍ରଦେଶର ଖଜୁରାହୋଠାରେ ଆଜି ଦେଶର ପ୍ରଥମ ନଦୀ ଆନ୍ତଃ ସଂଯୋଗୀକରଣ ପ୍ରକଳ୍ପ ସମେତ ଅନ୍ୟାନ୍ୟ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର ଡଟ୍ ଜିଓଭି ଡଟ୍ ଇନ୍ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।